ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ କବାର ହରି ହରି ବୋଲ ସଙ୍କଟବାସିନୀ ସିଂହ ବାହିନୀ ମା ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ କବାର ହରି ହରି ବୋଲ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ କବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ମାନନୀୟ ମାନନୀୟା ଶ୍ରୋତା ଶ୍ରୋତୃମଣ୍ଡଳୀ, ଦ୍ୱାପର ଯୁଗର ଅନ୍ତିମ ପର୍ଯ୍ୟାୟରେ କ୍ରୁର କଳିର ପ୍ରାଦୁର୍ଭାବରେ କୋକୁଆକୁ ବିନାଶ କରିବାକୁ ଯାଇ ଯାଦବ ମାନେ କାଦମ୍ବରୀ ପାନ କରି ମତ ହୋଇ ଉଠିଛନ୍ତି, ପରସ୍ପର ହିଂସାକାଣ୍ଡରେ ମାତି ରହିଛନ୍ତି। ଯାଦବ ବଂଶ ଧ୍ୱଂସ ପାଇବାକୁ ଯାଉଛି, ନିଜ ବଂଶର ଅଧୋଗତିକୁ ଲକ୍ଷ୍ୟ କରି ଦ୍ୱାରାବତୀ କଟକ ଅଧିନାୟକ ପରମ ବ୍ରହ୍ମ ନାରାୟଣ ଠାକୁର କୃଷ୍ଣ ଦ୍ୱାରାବତୀ କଟକ ପରିତ୍ୟାଗ କରି ଜୀବନର ଅନ୍ତିମ କ୍ଷଣରେ ନିକାଞ୍ଚନ ବନାନୀକୁ ନିଜର ଆଶ୍ରୟସ୍ଥଳ ରୂପେ ବାଛି ନେଇଛନ୍ତି। ଯାଇ ଆଜ୍ଞା ଜଙ୍ଗଲରେ ବୁଲୁଛନ୍ତି ଠାକୁର କୃଷ୍ଣ, ନିୟତିର ନିର୍ଦ୍ଦେଶକୁ କେହି ଆଜ୍ଞା ଅବମାନନା କରିପାରିବ ନାହିଁ। ଯଥା ତାଲି ଖତି ଭାଲ ପଟେ କର୍ମାନୁସାରେ ଫଳ, ଆଜ୍ଞା ଯଥାର୍ଥରେ ହରେ କୃଷ୍ଣ ନାଥ ଶର୍ମା କହନ୍ତି ବିଷ୍ଣୁ ସାକ୍ଷାତ କୃଷ୍ଣ ହେଲେ କି ହେବ ଜନ୍ମ ପାଇ ଏହି କେବେ ଅମର ହୋଇପାରେ ନା। ଆପଣଙ୍କର ଭାଗବତ ପଦଟିଏ କହେ ମର୍ତ୍ତ୍ୟେ ମନୁଷ୍ୟ ଦେହ ବହି
ହେଲେ
ପର୍ବ ରୂପରେ ଧରାଧାମରେ ଅବତୀର୍ଣ୍ଣ ହୋଇଛନ୍ତି, ତେଣୁ ସେ ମଧ୍ୟ କାଳ କରାଳର ଅତଳ ଗର୍ଭରେ ଲୀନ ହେବେ। ଶିଆଳି ଲଟାରେ କରନ୍ତି ଶୟନ, ଠାକୁର କୃଷ୍ଣ ଆଜ୍ଞା ଶୟନ କରିଥିବା ବେଳେ ରଙ୍ଗ ଚରଣ ଦ୍ୱୟ ଶିଆଳି ଲଟା ଫାଙ୍କରେ ଦେଖାଯାଉଛି। ମୃଗ ଶିକାର ଅନ୍ୱେଷଣରେ ଥିବା ଜରା ଶବର ଆଖିରେ ପଡିଲା। ଜରା ଆଜି ମନରେ ଭାବୁଛି, ମୃଗଟିଏ ବୋଧ ହୁଏ ଲତା କୁଞ୍ଜରେ ଶୟନ କରିଛି। ମୃଗ ମନେ କରି ଠାକୁର କୃଷ୍ଣଙ୍କ ରଙ୍ଗ ଚରଣକୁ ସର ନିକ୍ଷେପ କଲା। ମନରେ ଭାବିଲା, ମୃଗଟିଏ ମରିଗଲା। କିନ୍ତୁ ପଣ୍ଡିତେ ଶବର କାନରେ ବାଜିଲା ମାନବ କଣ୍ଠର ଆର୍ତ୍ତ ଚିତ୍କାର, ମରିଗଲି ମରିଗଲି ମରିଗଲି। ଧାଇଁ ଯାଉଛି ଆଜ୍ଞା ଜରା ଶବର, ଶବ୍ଦ ଆସୁଥିବା ସ୍ଥାନରେ ଦେଖିଲା ନାରାୟଣ ଠାକୁର କୃଷ୍ଣଚନ୍ଦ୍ରଙ୍କୁ। ଯୋଡ଼ିବେ ନି ପାଣି ଢାଳି ଆଖିଲୁ ପଡି କାନ୍ଦି କାନ୍ଦି ଜାରା ଡାକୁଛି। ହେ ପ୍ରଭୁ, ମୁଁ ଅପରାଧୀ, ମୋ ଅପରାଧ କ୍ଷମା କର। ମୃଗ ମନେ କରି ଆପଣଙ୍କ ପାଦରେ ମୁଁ ସରାଘାତ କରିଛି। ଚକ୍ରେ ଛେଦି ମୋର ଶିର ମହାବାହୁ ନିୟବାରେ ପ୍ରତି ପେଶୀ ମୋର ଶିର ଛେଦନ କର। ଏତିକି ମାତ୍ର ମୋର ଅନୁରୋଧ। ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଠାକୁର କୃଷ୍ଣ ଡାକୁଛନ୍ତି। ରେ ଯାରା ମାନି ମୋର ବୋଲ ବାରୁଣାବନ୍ତକୁ ଯାଅ ରେ ତୁହି ବହନ। ଡକାଇ ଆଣିବୁ ମୋର ପ୍ରାଣ ସଖା ମହାବୀର ଅର୍ଜୁନ। ମୁଖାଗ୍ନି ଦେବ ସେ ମୋ ମୃତ ଶରୀରେ ତା ବିନୁ ନାହିଁ କେ ଆନ। ହେମନ୍ତ ମଣ୍ଡଳୀ मंडली लक्ष्य देवे पांडव माने समस्ते आसी पहुंची छंती अर्जुन को ठारु कोलाहलन करी नै सारी बापरे ठाकुर कृष्ण कर हला महाप्रयाण पांडव माने ठाकुर को शरीर को दाह करिबा निमित्त आज्ञा चितानल सजाइले एवं तृतीय पांडव अर्जुन मुखाग्नि देले भस्म हे लाजली समग्र शरीर नाभि ब्रह्मन पड़ीला समस्त शरीर भस्मीभूत हेबा बेले नाभि ब्रह्मटी अवशेष रहिला सही नाभि ब्रह्म को तृतीय पांडव जल रे भसाई देले ताहा जाई पंडित कंटिलो मुहान रे लागिला येने पंडित घटना टी होई छी कोन
विश्वव सुनामे सबर
स्वप्न रे देखुची शंख चक्र गदा पद्म धारी स्वयं परम ब्रह्म नारायण ता सम्मुखरे आसी उभा होइछंती डाकुछंती हे भक्त विश्वावसु
मुनील माधव भासोई जल
मते आनी उपयुक्त स्थान रे रखी यथोचित पूजा अर्चन कर निद भांगी गला आज विश्वावसु सबर राति न पाहुनी धाई जाऊची कंटिलो मुहाण अभिमुखे सतकु सत देखा को पाइला नील माधव विग्रह कृत्य कृत्य होई बोले हे नारायण
पाया रा।
पूजा अर्चना जाने नाही सेमिति पूजिले तुम्हें खुशी हेबो हिमंत मंडली लक्ष्य देवे निकांचन जंगल मध्य नीलमाधव विग्रह को प्रतिष्ठा करी पूजा करूछि विश्वावसु सबर
दुख नदी तीरे तोली घर दुख नदी तीरे तोली घर जेते इच्छा दुख दे मो सुख जदि तो आखिरे जाऊनी हाथ पाते मागिने रे कालिया हाथ पाते मागिने दुख नदी तीरे सुख जदि को आखिरे जाऊनी हाथ पाती मागिने रे कालिया हाथ पाती मागिने
सुनी बेगुणी को जन देई मन कर्ण जहा जहा काव्य मान हुए आलोचन परम भक्त राजा इंद्र दुम्न रात्र काले शयन रे देखिले स्वपन उभा होइछंती सम्मुखरे नारायण धीरे शुण शुण हे राजन माधव विश्वावसु पूजे पुण ভকতিরে মুহি হই অছি প্রীত বড় দেউলরে আনি কর উপস্থিত
মসুখ জদিত
আখিরে নদলা হাত পাতি মাগিনে রে কালিয়া পণ্ডিতে রাজা ইন্দ্র দুম্নঙ্কর অপেক্ষা করি রহিলে কেতেবেলে রাত্রির অবসান হেব দ্বিতীয় অবসরে পণ্ডিতে রাতি পাইগলা উইলে অম্বরে তপন দিগ দিশে উজ্জ্বল সূর্যঙ্কর আবির্ভাব হেলা পক্ষী মানক কলকা কলিরে মুখরিত হেলা পৃথিবী রাজা ইন্দ্রদুম্ন চার পঠাই নিজর সুচতুর মন্ত্রী বিদ্যাপতি কু ডকেই আনি সমস্ত স্বপ্ন বৃত্তান্ত বর্ণনা কলে স্বপ্নে দেখিছি সেই নীলকলে বর হে স্বয়ং নারায়ণ মো সম্মুখে উভা হয়ে কহিছন্তি বিশ্বাবসু সবর দ্বারা পূজা পাউছন্তি সে বড় দেউলরে রহি পূজা পাইবে তেণু তুমি যাও মোর সেই প্রাণ প্রতিম ঠাকুরঙ্কু যেমিতি হেউ আণ হেমন্ত মন্ডলী লক্ষ্য দেবে রাজা ইন্দ্রদুম্নঙ্ক ঠারু নির্দেশ পাই বিদ্যাপতি প্রভু নীলমাধবঙ্কর সন্ধান অভিমুখে বাহারি পড়িলে নিকাঞ্চন জঙ্গল মধ্যে বুলুছন্তি বিদ্যাপতি হেলে কেউঠি ঠাকুরঙ্কর সন্ধান পাউ নাহান্তি অথশান্ত হই বিশ্রাম নেউথিলা বেলে হঠাৎ কানরে বাজিলা কেতেজন অবলাঙ্কর কণ্ঠস্বর তেণু সেমানে কিয়ে জানিবা পাইঁ আগকু পাদ বড়াইলে বিদ্যাপতি হঠাৎ আখিরে পড়িলা সখী মানক গহণরে বুলুথিবা অপূর্ব সুন্দরী যুবতী যুবতী জনকু দেখি বিদ্যাপতি মনরে ভাবুছন্তি
কোন ভাবিলে
নব নাগরী রঙ্গ ধরি মন কিনি নেলারে নব নাগরী রঙ্গ ধরি মন কিনি নেলারে তার কটি হলা চালি কটাক্ষ চাহানি ସମ ଭାଷଇ ବାଣୀ କୃଷେ ଦୌଡ଼ୁଛି ଲମ୍ବ ବେଣୀ ললিতা দেখি মনরে ভাবুচন্তি মু এমানক ঠারু পরিচয় পচারি বুঝে ডাকুচন্তি হে বরাননে তুমি মানে কিয়ে এবং কাহিকি বন প্রদেশরে ভ্রমণ করুছ ବିଶ୍ୱାବସୁଙ୍କର ଏକମାତ୍ର ଅଲି ଅଲି କନ୍ୟା ସୁଚତୁରୀ ବୁଦ୍ଧିମତୀ ସର୍ବଲକ୍ଷଣା ନାଟି ତାଙ୍କର ଲଳିତା ବିଦ୍ୟାପତିଙ୍କୁ ଦେଖିଲା କ୍ଷଣି ଲଳିତା ଆଜ୍ଞା ମନରେ ଭାବୁଛି ଯେ ସୁନ୍ଦର ପୁରୁଷ ଯଦି ମୋର ପତି ହୁଅନ୍ତେ ତେବେ ଜୀବନ ମୋର ଧନ୍ୟ ହୁଅନ୍ତା ଲଳିତା ଡାକୁଛି ସଖିଲୋ ଯଦି ମୁଁ ନ ପାଇବି ତେବେ ମୋ ଜୀବନ ବୃଥା ହେବ ଶୁଣିବେ ଗୁଣିକ ଜନ ବିଶ୍ୱାବସୁଙ୍କୁ ସାଥେ ନେଇ ରାଜନବରେ ପହଞ୍ଚିଲେ ପୁଣ ବିଦ୍ୟାପତିଙ୍କର ସନମତି ଜାଣିନ ସେହି ସବରଙ୍କ ପତି କନ୍ୟାଙ୍କୁ ଯେ ସମର୍ପିଲେ ବିଶ୍ୱାବସୁଙ୍କର କନ୍ୟା ଲଳିତାକୁ ବିବାହ କରି ବିଦ୍ୟାପତି ଶବର ଗୃହରେ ରହି କାଳ ଯାପନ କରୁଛନ୍ତି ଦିନେ ପ୍ରେୟସୀକୁ ଭାସନ୍ତି ନିଜର ପତ୍ନୀ ଲଳିତାକୁ କହୁଛନ୍ତି ଗୋପ୍ରିୟ ତମା ପ୍ରତିଦିନ ପିତା ତୁମର ପ୍ରାତଃ କାଳରୁ ଉଠି କୁଆଡେ ଯାଆନ୍ତି ଆଉ କାହିଁକି ଯାଆନ୍ତି ମୋ ନିକଟରେ ପ୍ରକାଶ କର କାନନେ ନୀଳ ମାଧବ ସପ୍ତମ ଜଙ୍ଗଲ ମଧ୍ୟରେ ଠାକୁର ନୀଳମାଧବଙ୍କୁ ପୂଜା ଅର୍ଚ୍ଚନା କରିବା ନିମିତ୍ତ ପିତାମର ନୀତି ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରି ଯାଆନ୍ତି। ଦେଖିବି ନୟନେ ଥରେ ଜନାର୍ଦ୍ଦନଙ୍କୁ ଦେଖିବା ପାଇଁ ମୋ ମନ ବଳିଛି, ସାଥୀ ହୋଇ ଯିବା ଚାଲ। ଗୋବର୍ଦ୍ଧନ ଧାରି କମ୍ଭୁ ପାଣି ପ୍ରଭୁ ନୀଳମାଧବଙ୍କୁ ମୁଁ ଥରେ ଦର୍ଶନ କରିବି। ଆଜ୍ଞା ଚମକି ପଡିଲା ଲଳିତା, ଡାକିଲା ହେ ସ୍ୱାମୀ, ପିତା ଜାଣିଲେ ପରା ଭବ ଦେବେ, ସେ ପଥ ଅନ୍ୟ ଲୋକଙ୍କୁ ଦେଖାଇବା ପାଇଁ ମନା ଅଛି। ନୟନେ ବାନ୍ଧି ପଟଳ ନେବି ବନ ଦେଶେ ହେ କହୁଛି। ତୁମ ଆଖିରେ ଅନ୍ଧ ପଟଳି ବାନ୍ଧି ତୁମକୁ ମୁଁ ଜଙ୍ଗଲକୁ ନେବି ଏବଂ ସେଠାରେ ନୀଳମାଧବ ଦର୍ଶନ କରାଇ ପୁନରାୟ ଅନ୍ଧ ପଟଳି ବାନ୍ଧି ଆଣି ଯଥାସ୍ଥାନରେ ଛାଡ଼ିବି। ଆଜ୍ଞା ସେଇଆ ହେଲା ଅନ୍ଧ ପଟଳି ବାନ୍ଧି। ଲଳିତା ଆଜି ନିଜ ସ୍ୱାମୀ ବିଦ୍ୟାପତିଙ୍କୁ ନେଇ ଯାଉଛି ନୀଳମାଧବଙ୍କର ଦର୍ଶନ ପାଇଁ। ଆଜ୍ଞା ଧୂତ ବିଦ୍ୟାପତି ଆଜି କରିଛନ୍ତି କଣ? ସର୍ଷପ ବାନ୍ଧି ନିଜ ବାନ୍ଧିଛନ୍ତି ବିଦ୍ୟାପତି କିଛି ସୋରିଷ। ଆଗେ ଆଗେ ଚାଲିଛନ୍ତି ଲଳିତା, ପଛେ ପଛେ ଚାଲିଛନ୍ତି ବିଦ୍ୟାପତି। ଉତ୍ତରୀୟରେ ବାନ୍ଧିଥିବା ସୋରିଷ ସବୁ ବାଟରେ ବୁଣି ବୁଣି ଚାଲିଛନ୍ତି, ନୀଳମାଧବଙ୍କ ନିକଟରେ ପହଞ୍ଚିଗଲା। ଲଳିତା ଏବାରେ ପଣ୍ଡିତେ ବିଦ୍ୟାପତିଙ୍କ ଆଖିରୁ ଅନ୍ଧ ପଟଳିକୁ ଖୋଲିଦେଲା। ଦେଖୁଛନ୍ତି ବିଦ୍ୟାପତି ମଣିମୟ ମକର କୁଣ୍ଡଳ ଗଣ୍ଡ ଦେଶ ଯାଏ ଝୁଲୁଛି, ପରିଧାନ କରିଛନ୍ତି ପିତ ଦୁକୁଳ, ପଟିରେ କିଙ୍କିଣି, ମସ୍ତକରେ ଶିଖି ଚୂଳ, ଅଧରରେ ମୋହନ ମୁରଲୀ। ବିଦ୍ୟାପତି ଯୋଡ଼ ହସ୍ତ ହୋଇ ନୀଳମାଧବଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଦେଖିଲି ଅପଘନ ଆହେ କଳା ବଦନ
ମାତ୍ର ଆଗେ ମୁଳ
ହେ ମହାବାହୁ ଦୟା ହେବାରୁ କଳାବଦନ କୁ ଥରେ ମାତ୍ର ଦର୍ଶନ କଲି। ଜୀବନରେ ଆଉ କିଛି ଲୋଡ଼ା ନାହିଁ, ଆପଣ ତ କୃପା ସାଗର ରୂପଣ ନ ହୋଇ କିଞ୍ଚିତ କରୁଣା ପ୍ରଦାନ କରି ଏ ପାପୀକୁ ଭବସାଗରରୁ ଉଦ୍ଧାର କରନ୍ତୁ। ବିଦ୍ୟାପତିଙ୍କ ଆଖିରୁ ଧାର ଧାର ଲୁହ ଗଡି ଯାଉଛି, ଡାକୁଛନ୍ତି ହେ ପ୍ରଭୁ ତବ କୃପାରେ ମୋ ମନସ୍କାମନା ପୂର୍ଣ୍ଣ ହେଉ। ନୀଳମାଧବଙ୍କ ପାଦରେ ଗୁହାରି ଜଣାଇ ଆଜ୍ଞା ପତି ପତ୍ନୀ ଦୁଇ ଜଣ ଫେରି ଆସୁଛନ୍ତି। ଯିବା ଭଳି ଆସିବା ବେଳେ ମଧ୍ୟ ଆଖିରେ ଅନ୍ଧ ପଟଳ ବନ୍ଧା ଗଲା, ଏ କଥା ଆଜ୍ଞା ଶବର ରାଜ ବିଶ୍ୱାବସୁକୁ ଜଣା ନାହିଁ। ରାଗଟି ଆସିଛି ଆପଣଙ୍କର ବରାଡି ଆସିଛି ବର୍ଷା ଋତୁ। ବର୍ଷାର ଆଗମନୀରେ ଗ୍ରୀଷ୍ମରେ କ୍ଲେଶ ପାଉଥିବା ପ୍ରାଣୀ ଜଗତ ଆଶ୍ୱସ୍ତି ଲାଭ କଲେ। ବିଦ୍ୟାପତିଙ୍କ ଦ୍ୱାରା ବାଟରେ ବିଞ୍ଚା ଯାଇଥିବା ସୋରିଷ ଗଛ ହେଲା। ଏବାରେ ପଣ୍ଡିତ ନୀଳମାଧବଙ୍କ ନିକଟକୁ ଯିବା ପାଇଁ ବିଦ୍ୟାପତିଙ୍କୁ ପଥ ଅଗମ୍ୟ ହେଲା ନାହିଁ। ଏକାନ୍ତରେ ଯାଇ ଦିନେ ନୀଳମାଧବଙ୍କୁ ଚୋରି କରି ନେଇ ପଳେଇ ଆସିଲେ ବିଦ୍ୟାପତି ଶ୍ରୀକ୍ଷେତ୍ରକୁ। ତେଣେ ପଣ୍ଡିତେ ପ୍ରତ୍ୟୁଷରୁ ଉଠି ବିଶ୍ୱାବସୁ ଶବର ଗଲା ନୀଳମାଧବଙ୍କୁ ପୂଜା କରିବା ପାଇଁ। ଦେଖିଲା ପ୍ରାଣ ପ୍ରତିମ ଠାକୁର ତାର ନାହାନ୍ତି, ସତେ ଯେପରି ମୁଣ୍ଡରେ ତାର ବଜ୍ରପାତ ହେଲା। କାନ୍ଦି କାନ୍ଦି ଠାକୁରଙ୍କୁ ଖୋଜି ଖୋଜି ସାରା ବନ ପ୍ରଦେଶରେ ବୁଲୁଛି। ବିଶ୍ୱାବସୁ ଶବର ଡାକୁଛି ହେ ପ୍ରଭୁ
ସେବକ ଜନରେ ପର କରିଗଲ ଚାଲି, ସେବକ ଜନରେ ପର କରିଗଲ ଚାଲି, ସେବକ ଜନରେ ପର
ଜାଣେ ନା ମୁଁ ପାଜେ କିବା,
ଜାଣେ ନା ମୁଁ ପାଜେ କିବା,
ଅପରାଧ
ପର କରି ତୁମେ କୁଆଡେ ଚାଲିଗଲ, ତୁମେ ପରା ପ୍ରଭୁ ଭକ୍ତବତ୍ସଳ ହରି। ପୂଜା ଅର୍ଚ୍ଚନାରେ ଯଦି ତ୍ରୁଟି କରିଥିଲି କ୍ଷମାବନ୍ତ ହୋଇ ମୋ ଅପରାଧ କ୍ଷମା ନ କରି ପରିତ୍ୟାଗ କରି ଚାଲିଗଲ ହେ। ନିରାଶ ହୋଇ କହି ଆଜ୍ଞା ଘରକୁ ଫେରିଲା ବିଶ୍ୱାବସୁ ଶବର। ଜାଣିଲା ବିଶ୍ୱାସଘାତକ ଜାମାତା ବିଦ୍ୟାପତି ଚୋରି କରି ନେଇ ଯାଇଛି ତା ଠାକୁରଙ୍କୁ। ତେଣୁ ପଣ୍ଡିତେ କନ୍ୟା ପିତା ଦୁଇ ଜଣ ବିଦ୍ୟାପତିଙ୍କୁ ଖୋଜିବାକୁ ଆସିଛନ୍ତି। ତେଣେ ଆଜ୍ଞା ରାଜା ଇନ୍ଦ୍ରଦୁମ୍ନଙ୍କୁ ସ୍ୱପ୍ନ ହେଲା, ହେ ରାଜା
କ୍ଷେତ୍ରରେ ରହି ପାଇବି।
ମୋ ସହିତ ମୋ ଭାଇ ବଳରାମ ଏବଂ ଭଗ୍ନୀ ସୁଭଦ୍ରା ମଧ୍ୟ ରହି ପୂଜା ପାଇବେ। ତେଣୁ ଆମର ବିଗ୍ରହ ନିର୍ମାଣ କର।
ନିର୍ମାଣୀ ବଜେ ହୁ ଏକ ବିଂଶ ଦିନେ,
ନ
କରିବ ପାନାହାର।
ଗମ୍ଭୀରି ଭିତରେ ରହିବ, ଏକୋଇଶ ଦିନ ପରେ ସିଂହ ଦ୍ୱାର ଖୋଲିବ। ଆଜ୍ଞା ଚହଳ ପଡିଗଲା, ଏମିତିକା କାରିଗର କିଏ ଅଛି? ଦିନ ପରେ ଦିନ କ୍ରମେ ବିତି ଯାଉଛି, ରାଜା ଇନ୍ଦ୍ରଦୁମ୍ନ ବିଚଳିତ ହୋଇ ପଡୁଛନ୍ତି।
ମିଳିଲା କଦିନେ ବୃଦ୍ଧ କାରିଗର ଏକ, ବୋଇଲା ଶୁଣ ରାଜନ ରଖିବି ମୁଁ ତେକ।
କାରିଗରଟିଏ କ୍ଷୀଣ ଶରୀର ଇନ୍ଦ୍ରଦୁମ୍ନଙ୍କ ନିକଟରେ ଆସି ପହଞ୍ଚି କହୁଛି, ହେ ରାଜା ମୁଁ ଠାକୁରଙ୍କ ବିଗ୍ରହ ଗଢିବି, ମତେ ଆପଣ ଆଦେଶ ଦିଅନ୍ତୁ। ବୃଦ୍ଧର ଏ ଅବସ୍ଥାକୁ ଦେଖି ରାଜା ଇନ୍ଦ୍ରଦୁମ୍ନ ଡାକିଲେ, ହେ କାରିଗର ତମର ଏପରି ଅବସ୍ଥାରେ ଏକୋଇଶ ଦିନ ଅନାହାରରେ ଗମ୍ଭୀରି ଭିତରେ ରହି ବିଗ୍ରହ ନିର୍ମାଣ କରିପାରିବ ନାହିଁ, ତୁମର ନିଶ୍ଚିତ ମୃତ୍ୟୁ ହେବ, ଶେଷରେ ମୁଁ ପାପି ହେବି। ସେ ମହାଭାଗ ଶୁଣ ମୋ ବଚନ, ଆସ୍ଥା ରଖନ୍ତୁ ମୋ ଠାରେ, ମାନି ମୋ ବଚନ। ମନ୍ଦିରର ସିଂହ ଦ୍ୱାର ନିବୁଜ ହୋଇଲା, ସେଥି ମଧ୍ୟ କାରିଗର ବିଦ୍ରୋହ ଗଢିଲା। ରାଣୀ ଗୁଣ୍ଡିଚା ଯେ ନୀତି ଥାନ୍ତି କାନ ପାରି, ପଣ୍ଡିତେ ରାଣୀ ଗୁଣ୍ଡିଚାଙ୍କ କଥାରେ ପଡି ସିଂହ ଦ୍ୱାର ଖୋଲି ଦେବା ମାତ୍ରେ ଦେଖିବାକୁ ପାଇଲେ ବୃଦ୍ଧ କାରିଗର ଆଜ୍ଞା ନାହିଁ, ଦିଅଙ୍କର ଅଧା ଗଢା କଳେବର। ଉତ୍ସାହ ହୋଇ ରାଜା ଇନ୍ଦ୍ରଦୁମ୍ନ ଏବଂ ରାଣୀ ଗୁଣ୍ଡିଚା ବସି କାନ୍ଦୁଛନ୍ତି। ତେଣେ ଆଜ୍ଞା ଶୂନ୍ୟବାଣୀ ହେଲା, ହେଲା ଶୂନ୍ୟବାଣୀ। ଶୁଣ ନର ମଣି ନିଜକୁ ଗଢ଼ିଛି ନିଜେ,
ନିଜକୁ ଗଢ଼ିଛି ନିଜେ ଆରେ ବୋଲା, ନିଜକୁ ଗଢ଼ିଛି ନିଜେ।
ଭକ୍ତ ଅଭିଶାପେ ଖଣ୍ଡିଆ ହୋଇ ମୁଁ ଏ ସ୍ଥାନେ ହୋଇବି କରି ପୂଜା ପାଇ ଆସୁଛନ୍ତି। ଆଉ ଦିନ ଜନ ଶରଣ ରକ୍ଷଣ ମହାବାହୁ, ଦିନ ଜନ ଶରଣ ରକ୍ଷଣ ମହାବାହୁ। ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର, ହରି ହରି ବୋଲ। ଏ ଭାରତ ମାତାର ଦୁଃଖ ଦୂର ହେଉ ହେ।